ନମସ୍କାର ମୁଁ ହେଉଛି ସନ୍ତୋଷ କୁମାର ନାୟକ ମୁଁ ଗୋପୁର କହୁଛି ଜିଲ୍ଲା ରାୟଗଡ଼ା ଆଉ ମୁଁ ଲଘୁଚାପ ବିଷୟରେ କିଛି କହିବାକୁ ଚାହୁଁଛି ଦକ୍ଷିଣ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଉ 4 ଦିନ ବର୍ଷା ଲାଗି ରହିବ ଆସନ୍ତା 24 ରୁ 50 ଘଣ୍ଟା ମଧ୍ୟରେ ଏହା ୱେଲ୍ ମାର୍କ ଲଙ୍ଗରେ ପରିଣତ ହେବା ସମ୍ଭାବନା ରହିଛି ଆଜି ଏହାର ଅବସ୍ଥା ସ୍ଥିର କରିଥିବା ବେଳେ ଦକ୍ଷିଣ ଓଡ଼ିଶା ନିକଟବର୍ତ୍ତୀ ସମୁଦ୍ରରେ ରହିଛି ଏହା ସହିତ ସମୁଦ୍ର ପତନ ଠାରୁ 7.6 କିଲୋମିଟର ଉପରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 2ଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟାକୁ 35 ରୁ 45 କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ସମୁଦ୍ର ଜୁଆରିଆ ତଥା ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଗଲାବେଳେ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଲଘୁଚାପ ପ୍ରଭାବରେ ଗତ 36 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି କଟକ ସର୍ବାଧିକ 58.4 ମିଲିମିଟର ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ 3.1 ମିଲିମିଟର ସେହିପରି ଚାନ୍ଦବାଲିରେ 26.6 mm ନୟାଗଡ଼ରେ 10.9 mm ଗୋପାଳପୁରରେ 15.8 mm ପୁରୀରେ 48 mm ଅନୁଗୁଳରେ 25.6 mm ବାରିପଦାରେ 30 mm କେନ୍ଦୁଝର ଗଡ଼ରେ 2.5 mm ତାଳଚେରରେ 14 mm କୋରାପୁଟରେ 23 mm ଫୁଲବାଣୀରେ 6.6 mm ମାଲକାନଗିରିରେ 11.4 mm ଦାରିଙ୍ଗବାଡ଼ିରେ 24 ମିଲିମିଟର ଓ ଢେଙ୍କାନାଳରେ 16 ମିଲିମିଟର ବର୍ଷା ହୋଇଛି ଭୁବନେଶ୍ୱରରେ ଗତକାଲି 10.7 mm ବର୍ଷା ହୋଇଥିବା ବେଳେ ଆଜି ଅପରାହ୍ନରେ 5:30 ସୁଦ୍ଧା 4 mm ବର୍ଷା ହୋଇଛି ଆଜି ଭୁବନେଶ୍ୱରରେ ହାଲକା ବର୍ଷା ହୋଇଥିବା ବେଳେ ଆସନ୍ତାକାଲି ଏହାର ଆକାଶ ମେଘୁଆ ରହିଥିବା ସହ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବ।